ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀନ ପହିଲା କ୍ଷେପେ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜା ମଡେଲ ଭିଲେଜ ମିଶନ ଆଉ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ରାଇଜା ଆଇବା 27 ବଦଳେ 28 ତାରିଖ ଦିନ ଇଦ୍ ଉଲ୍ ଜୁହା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆଉର୍ ରାଇଜା ଜାରି ରହିଛେ ଗ୍ରୀଷ୍ମ ପ୍ରବାହ। ଜବରଗରମ ଆଉ ଗୁଳୁଗୁଳିକେ ନେଇକରି 16 ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପହେଲା ଖେପ୍ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ରାଷ୍ଟ୍ରପତି ଭବନ ହୋଇଥିବାର ସମାରୋହଟି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହଟି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଆଉ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଏ ବଛର ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓଡ଼ିଶାନୁ ମହେନ୍ଦ୍ର କୁମାର ମିଶ୍ର, ଚରଣ ହେମ୍ରମ, ଶରତ କୁମାର ପାତ୍ର ଆଉ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବାର ବେଳେ ମହେନ୍ଦ୍ର କୁମାର ମିଶ୍ର ଆଜି ପୁରସ୍କୃତ ହୋଇଛନ୍। 2 ପୁରସ୍କାର ପ୍ରଦାନ ସମାରୋହର କାର୍ଯ୍ୟସୂଚୀ ପଛେ ଘୋଷଣା କରାଯିବା। ଫି ବଛର ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇସି। କଳା, ସମାଜସେବା, ବିଜ୍ଞାନ ଆଉ ଇଞ୍ଜିନିୟରିଂ, ବାଣିଜ୍ୟ ଆଉ ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା ଆଉ କ୍ରୀଡ଼ା କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଲାଗି ପଦ୍ମ ପୁରସ୍କାର ପ୍ରଦାନ କରାଯାଇସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସାକ୍ଷାତ କରିଛନ୍। ଏ ସମୟଥି ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଉତ୍ସବଥି ଯୋଗ ଦେବାର ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିୟୁତା ଦେଇଛନ୍। ଓଡ଼ିଶାର ଭିତ୍ତିଭୂମିର ବିକାଶ, ପୁଞ୍ଜିନିବେଶ, ସୁଯୋଗର ସମ୍ପ୍ରସାରଣ ଆଉ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଆଗ୍କେ ନେବାର ବାବଦେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାର ଜଣାପଡ଼ିଛି। ବିକଶିତ ଓଡ଼ିଶା ଭିଜନ 2036-47 ଦିଗେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ଆଭାସୀ ଜରିଏ ମଡେଲ ଭିଲେଜ ମିଶନ ଆଉ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ସାରା ରାଇଜ ଶୁଭାରମ୍ଭ କରିଛନ୍। ମଡେଲ ଭିଲେଜ ମିଶନ ଅଧୀନଥି 673 ଗ୍ରାମ ପଞ୍ଚାୟତର ସଦର ଗାଁକେ 2029 ତକ୍ ମୌଳିକ ଭିତ୍ତିଭୂମି ଆଉ ସହରାଞ୍ଚଳ ସ୍ତରର ସୁବିଧା ଯୋଗେଇକରି ଆତ୍ମନିର୍ଭରଶୀଳ କରାଯିବା। ପହିଲା ପଦକ୍ଷେପ ହିସାବରେ ଆଜି ବେସ୍ ଲାଇନ୍ ସର୍ଭେ ଫର୍ମାଟ୍ ଉନ୍ମୋଚନ କରାଯାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଶକ୍ତି ବାଗିରି ଭିନ୍ ଭିନ୍ ବିଭାଗକେ ନେଇକରି ରାଜ୍ୟ ଆଉ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବିଲ୍ ଗଠନ କରାଯାଇଛି। ସେନ୍ତା ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାଥି 2026-29 ଭିତରେ ରାଜ୍ୟର 10-150 ଗ୍ରାମ ପଞ୍ଚାୟତକେ ମହାପୁରୁଷମାନଙ୍କର ଜନ୍ମସ୍ଥଳୀ ଭାବେ ଚିହ୍ନଟ କରାଯାଇକରି ସାମଗ୍ରିକ ବିକାଶ କରାଯିବା। ପହିଲା କେବେ 12 ଜିଲ୍ଲାର 15 ପଞ୍ଚାୟତନ ଇ କାମ ମୂଲ ହେବା। ଇ ପଦକ୍ଷେପ ଗ୍ରାମୀଣ ଓଡ଼ିଶାକେ ନୂଆ ଦର୍ଜାକେ ନେଇଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଇଜା ଆଇବା 30 ତାରିଖନୁ ମୂଲ ହେବାରକେ ଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ଭିନ୍ ଭିନ୍ ନିର୍ବାଚନ ମଣ୍ଡଳୀନୁ ବୁଥ୍ ସ୍ତରୀୟ ଅଧିକାରୀ ଆଉ ସୁପରଭାଇଜରମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରନ ଆୟୋଜ ହୋଇଯାଇଛି। ଭୋଟର ତାଲିକାକେ ଅତ୍କା ତ୍ରୁଟି ଶୂନ୍ୟ କରବାର ଲକ୍ଷ୍ୟତି କ୍ଷେତ୍ର ପ୍ରସ୍ତୁତି ଆଉ ସରକାରୀ ନିୟମାବଳୀ ପାଳନ ଉପରେ ଜୋର୍ ଦିଆଯାଇଛି। ରାଇଜେ ହେଉଥିବାର ଜବରଖରା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ BLO-ମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଗୋଟେ ଖାସ୍ ମାର୍ଗଦର୍ଶିକା ଜାରି କରିଛନ୍। ସକାଳର 6-1 ତକ୍ ଆଉ ଉପରବେଲା 4 ବେଲବୁଡ଼ର 7 ତକ୍ କ୍ଷେତ୍ର କାମ କରାଯିବା ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଣ୍ଡଳ ପଞ୍ଚାୟତର ବାଲିପୋଷି ହସ୍ତଶିଳ୍ପ କେନ୍ଦ୍ର, ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଉ କଳାମାଟି ବଣିଆ କିଲିଣ୍ଡା ଏଣ୍ଟରପ୍ରାଇଜେସ୍ ପରିଦର୍ଶନ କରିକରି ସ୍ଥାନୀୟ ଲୋକଙ୍କର ସୁବିଧା ଅସୁବିଧା ବୁଝିଛନ୍। ତାର ଉତ୍ତରୁ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଥିବାର ସମୀକ୍ଷା ବୈଠକଥି ମନ୍ତ୍ରୀ ଶ୍ରୀ ପୂଜାରୀ 2026-27 ବଛର ଲାଗି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପିଇବାର ପାଇଁ ରାସ୍ତା, ଅନ୍ତ୍ୟୋଦୟ ଗୃହ, ପ୍ରଧାନମନ୍ତ୍ରୀ ଜନମନ ବାଗିର ଭିନ୍ ଭିନ୍ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍। ବୈଠକଥି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଜିଲ୍ଲାପାଳଙ୍କର ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକେ ଐତକା ସଶକ୍ତ, ବର୍କସ ଆଉ ଅତ୍ୟାଧୁନିକ କରବାର ଲାଗି ଭୁବନେଶ୍ୱର ନଥିବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରନ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଗୋଟିଏ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍। 32 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ହେବାରକେ ଥିବାର ଏହି ପ୍ରେକ୍ଷାଳୟଥି 450 ଆସନ ରହିବା। ନିର୍ବାଚିତ ଜନପ୍ରତିନିଧି ଆଉ ସରକାରୀ ଅଧିକାରୀମାନଙ୍କୁ ଇନ ପ୍ରଶିକ୍ଷଣ ଦିଆଯିବା। ଦୀର୍ଘସ୍ଥାୟୀ ବିକାଶ ଲାଗି ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଆଉ ସୁଶାସନ ଦିଗେ ଇ ପ୍ରେକ୍ଷାଳୟ ସାହସ କରବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ଲାଗି ଆଇବା 27 ତାରିଖ ବଦଲେ 28 ତାରିଖ ଦିନ ଛୁଟି ଘୋଷଣା କରିଛନ୍। 28 ତାରିଖ ଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ଆଉ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବା। 27 ତାରିଖ ସବୁଦିନ ବାଗିର ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ବିଧାନସଭା ପରିସର ନଥିବାର ମହାରାଜାଙ୍କର ପ୍ରତିମୂର୍ତ୍ତି ଥି ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ବିଧାୟକମାନେ ଉପସ୍ଥିତ ରହିକରି ମାଲ୍ୟାର୍ପଣ କରିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜନିକରି କହିଛନ୍, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆଉ ବିଚ୍ଛିନ୍ନାଞ୍ଚଳକେ ଏକ କରବାର ଲାଗି ତାଙ୍କର ତ୍ୟାଗ ଆଉ ସଂଘର୍ଷ ଇତିହାସର ପୃଷ୍ଠାଥି ଲିପିବଦ୍ଧ ହୋଇକରି ରହିଛି। ସେ ଶିକ୍ଷା ଆଉ କୃଷିର ବିକାଶ ଲାଗି ନିଜର ଜୀବନକେ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଆଉ ସଂସ୍କୃତିର ସୁରକ୍ଷା ଆଉ ଏକତ୍ରୀକରଣ ଲାଗି ମହାରାଜାଙ୍କର ତ୍ୟାଗ ଆଉ ଦୂରଦୃଷ୍ଟି ସବୁବେଳେ ପ୍ରେରଣା ଯୋଗାବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ଖଳାନ 3 ରଥ ତିଆରି କାମ ଜାରି ରହିଛି। ରଥର ଗରଗରା ବିନ୍ଧ କାମ ସହିତ 14 ନାହାକ ତିଆରି କାମ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାମ, ଅନୁକୂଳ ପୂଜା ଉତ୍ତରୁ ରଥ ତିଆରି କାମ ଚାଲିଛି। ରଥଖଳା ପାଖେ କରତି ସେବକମାନେ ପୋଳ ଗୟଳର ଚିରଟ କାମ ଜାରି ରଖିଛନ୍। ଦୋଳବେଦୀ, ଅସ୍ଥାୟୀ କମାରଶାଳାନ, ଓଝା ସେବକମାନେ ରଥର ଦଣ୍ଡା ଆଉ ଅଖକେ ସଂଯୋଗ କାମ କରୁଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଇଥିରଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରାଇପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ୍ ନିଜର ମତାମତ ଭିଲ୍ ଦେଇପାରିବେ। ଥାଇରଏଡ୍ ରୋଗ ବାବଦେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛେ ବିଶ୍ୱ ଥାଇରଏଡ୍ ଦିବସ। ଇ ରୋଗର କାରଣ, ପ୍ରଭାବ ଆଉ ନିରାକରଣ ବାବଦେ ଲୋକଙ୍କୁ ଅଧିକା ସଚେତନ କରବାରଟା ଇ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଇ ବଛର ଇ ଦିବସର ବିଷୟବସ୍ତୁ ହେଉଛେ ଥାଇରଏଡ୍ ଆଉ ପୋଷଣ। ଇ ବାବଦେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଲେଖ ପ୍ରସାଦ ମହାପାତ୍ର କହିଛନ୍,
ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଏ ଆଉ ଆଜି ଏ ବର୍ଷର ଥିମ୍ ହେଲା ଥାଇରଏଡ୍ ଆଣ୍ଡ ନ୍ୟୁଟ୍ରିସନ୍। ସମସ୍ତେ ସତର୍କ ହେଲେ ଜାଣିବା ନିଜ ଭିତରେ ଯଦି ସଚେତନତା ସୃଷ୍ଟି ହେବ ଆମେ ଥାଇରଏଡ୍ ଡିଜର୍ ଶୀଘ୍ର ଡାଇଗ୍ନୋସିସ୍ କରିପାରିବା। ଆମେ ସମସ୍ତେ ଜାଣିପାରିବା ଥାଇରଏଡ୍ ଡିଜର୍ ଧୀରେ ଧୀରେ ଆମେ ଶୀଘ୍ର ତାକୁ ଡିଟେକ୍ଟ କରିକି ଟ୍ରିଟମେଣ୍ଟ ସୁତାର୍ଥେ କଲେ ଦେହ ସୁସ୍ଥ ରହିବ ପାରିପାରିଛୁ।
ଇ ଦିବସ ପାଳନ ଅବସରରେ ଭିନ୍ ଭିନ୍ ଜାଗାର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣୀ ଶିବିର ଆଜି ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଗ୍ରାମ ପଞ୍ଚାୟତ ସଭାଗୃହନ ହୋଇଥିବାର ଜନଶୁଣାଣୀ ଶିବିରଠି 60ଟା ଅଭିଯୋଗ ଆସିଥିବାର ବେଳେ 23ଟାର ତ୍ରୁଟି ସମାଧାନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷନ ଆସିଥିବାର ଅଭିଯୋଗମାନଙ୍କର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନ ହୋଇଥିବାର ଶୁଣାଣି ଶିବିରଠି 69ଟା ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଲା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନ ହୋଇଥିବାର ଶିବିରଠି 60ଟା ଅଭିଯୋଗ ଆସିଥିଲା। ବରଗଡ଼ ସହରନ ଆଜି ଉପରବେଳା କାଲବୈଶାଖୀର ପ୍ରଭାବତି ଜବର ଧୋକାଗଡ଼ି ସହିତ ବର୍ଷା ହୋଇଛି। ଇତାର ପ୍ରଭାବତି ବରଗଡ଼ ସହରର ହାଟପଦା ପାଖେ ଥିବାର ଧନୁଯାତ୍ରାର ମୁଖ୍ୟ ତୋରଣ ଭାଙ୍ଗି ଯାଇଛି। ଇ ଦୁର୍ଘଟଣାଥି 2 ଜଣ ଆହତ ହୋଇଛନ୍। ହେଲେ ଜିଲ୍ଲାର ଅଲଗା ଜାଗାମାନଙ୍କେ ଧୋକାଗଡ଼ି ହୋଇଥିଲେ ବି ନୁକସାନ ବାବଦେ ସୂଚନା ନାହିଁ ମିଳିଥିବାର ଆମର ସମ୍ବାଦଦାତା ଜଣାଇଛନ୍। ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 4 ଦିନ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସୁଲହଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ କାଲବୈଶାଖୀର ବେଳେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାପମାତ୍ରା 45.9°C ରେକର୍ଡ କରାଯାଇଥିବାର ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାନ ତାପମାତ୍ରା 43 ଡିଗ୍ରୀ ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ। ନୂଆଦିଲ୍ଲୀନ ପହିଲା ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜେ ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ଆଉ ରାଇଜେ ଜାରି ରହିଛେ ଗ୍ରୀଷ୍ମ ପ୍ରବାହ, ଜବର ଗରମ ଆଉ ଗୁଳୁଗୁଳିକି ନେଇକରି ସୁଲହଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।